ଉଷ୍ଟ୍ର ଆସନ। ଉଷ୍ଟ୍ର ଏକ ସଂସ୍କୃତ ଶବ୍ଦ ଯାହାକୁ ଇଂରାଜୀରେ କୁହନ୍ତି କ୍ୟାମେଲ। ଏହି ଆସନରେ ଆପଣଙ୍କ ଶରୀରର ଭଙ୍ଗୀ ଓଟ ପିଠିରେ ଥିବା କୁଜ ଭଳି ହୋଇଯାଇଥାଏ। ଏହି ଆସନ କରିବା ପାଇଁ ବଜ୍ରାସନରେ ପ୍ରଥମେ ବସିଯାଆନ୍ତୁ। ଆଣ୍ଠୁ ଉପରେ ହାତ ରଖନ୍ତୁ। ଗୋଡ଼ରୁ ନେଇ ମୁଣ୍ଡ ପର୍ଯ୍ୟନ୍ତ ଶରୀରକୁ ସମ୍ପୂର୍ଣ୍ଣ ସିଧା ରଖନ୍ତୁ। ବର୍ତ୍ତମାନ ଆପଣ ବଜ୍ରାସନରୁ ଧୀରେ ଧୀରେ ଅର୍ଦ୍ଧ ଉଷ୍ଟ୍ରାସନ ଭଙ୍ଗୀକୁ ଶରୀରକୁ ବୁଲାନ୍ତୁ। ଏବେ ଆପଣ ଆଣ୍ଠେଇବା ଅବସ୍ଥାକୁ ଆସନ୍ତୁ। ଆଉ ପାପୁଲି ଦୁଇଟାକୁ ଅଣ୍ଟା ତଳେ ରଖନ୍ତୁ, ଆଙ୍ଗୁଠି ଯେମିତି ତଳମୁହାଁ ହିଁ ରହିବ।